ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା। ଏବଂ ଆଇସିସି ପୁରୁଷ ଆନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୁଜରାଟର ପ୍ରଭାସ ପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟକୁ ସଂରକ୍ଷଣ କରିପାରେ ବୋଲି ପ୍ରଦର୍ଶିତ କରିଛନ୍ତି।
ଏହା ଦେଖ ରହା ହୁଁ ବିନାଶ ମେ ସୃଜନ କେ ସଂକଳ୍ପ କୋ ଜିସେ ସୋମନାଥ ନେ ଚରିତାର୍ଥ କିଆ ହୈ ମେଁ ଏହା ଦେଖ ରହା ହୁଁ ଅସତ୍ୟ ପର ସତ୍ୟ କି ବିଜୟ କୋ ଜିସେ ପ୍ରଭାସ ପାଟନ ନେ ବାର ବାର ଜିଆ ହୈ ମେଁ ଏହା ଦେଖ ରହା ହୁଁ ହଜାରୋଁ ବର୍ଷୋଁ କି ଆଧ୍ୟାତ୍ମିକ ଚେତନା କୋ ଜିସନେ ମାନବ ମାତ୍ର କେ କଲ୍ୟାଣ କି ସିଖ ସମୁଚେ ବିଶ୍ୱ କୋ ଦି ହୈ ମେଁ ଏହା ଦେଖ ରହା ହୁଁ ଭାରତ କେ ଉସ ଅବିନାଶୀ ସ୍ୱରୂପ କୋ ଜିସେ ସଦିଓଁ କେ କୁତ୍ସିତ ପ୍ରୟାସ ବି ନ ମିଟା ସକେ ନ ହରା ସକେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ଅମୃତ ମହୋତ୍ସବ କେବଳ ଅତୀତକୁ ସ୍କରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉ ନାହିଁ, ବରଂ ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଏହା ପାଳିତ ହେଉଛି। ନିଜର ଐତିହ୍ୟ ସଂରକ୍ଷଣ ଦ୍ୱାରା ଗୋଟିଏ ରାଷ୍ଟ୍ର ବଞ୍ଚି ରହିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 1998 ମସିହାରେ ହୋଇଥିବା ପରମାଣୁ ପରୀକ୍ଷଣକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ପୋଖରାନ୍2ଠାରେ ହୋଇଥିବା ପରମାଣୁ ପରୀକ୍ଷଣ ଜରିଆରେ ଭାରତର ବୈଜ୍ଞାନିକମାନେ ବିଶ୍ୱ ନିକଟରେ ଦେଶର କ୍ଷମତାକୁ ପ୍ରଦର୍ଶିତ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦୁନିଆ ଭର କି ଶକ୍ତିଆ ଭାରତ କୋ ଦବୋଚନେ କେ ଲିଏ ମୈଦାନ ମେ ଉତରି ଅନେକ ପ୍ରକାର କେ ବନ୍ଧନ ଲଗ ଗଏ ଉସ ସମୟ ପୁରୀ ଦୁନିଆ କା ଦବାବ ଭାରତ ପର ଥା ଲେକିନ ଅଟଲ ଜୀ କେ ନେତୃତ୍ୱ ମେଁ ବିଜେପି ସରକାର ନେ ଦିଖାୟା ଥା କି ହମାରେ ଲିଏ ରାଷ୍ଟ୍ର ପ୍ରଥମ ହୈ ଦୁନିଆ କି କୋଇ ତାକତ ଭାରତ କୋ ଝୁକା ନହିଁ ସକତି।
ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପବିତ୍ର ସୋମନାଥ ମନ୍ଦିର ଉପରେ ଉଡୁଥିବା ଧ୍ୱଜ ଭାରତ ବିଶ୍ୱାସର ବିଜୟ ପ୍ରତୀକ ଏବଂ କୋଟି କୋଟି ଭାରତୀୟଙ୍କ ସାମୁହିକ ଚେତନାର ଦିବ୍ୟ ପରିପ୍ରକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଏହି ଧ୍ୱଜ ସର୍ବଦା ଦେଶର ଗରିମାର ଗୁଣଗାନ କରିବ ଏବଂ ଏଥିନିମନ୍ତେ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଧାନମନ୍ତ୍ରୀ ଦେଇଥିବା ସାତସୂତ୍ରୀ ଆହ୍ୱାନକୁ ଦେଶବାସୀ ପାଳନ କରିବାକୁ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି, ଏହି ଦିବସ 1998 ମସିହାରେ ହୋଇଥିବା ପୋଖରାନ୍ ପରୀକ୍ଷଣର ସଫଳତାକୁ ସ୍କରଣ କରାଉଛି। ଗତ ଦଶନ୍ଧିରେ ଭାରତର ପ୍ରତିରକ୍ଷା ଉତ୍ପାଦନ 174 ଗୁଣ ବୃଦ୍ଧି ପାଇ 1.54 ଲକ୍ଷ କୋଟି ଟଙ୍କାରେ ପହଞ୍ଚପାରିଛି। ସେହିପରି ଏକ ଦଶନ୍ଧିରେ ପ୍ରତିରକ୍ଷା ରପ୍ତାନୀ ପରିମାଣ 34 ଗୁଣ ବୃଦ୍ଧି ପାଇଛି। ଡକ୍ଟର ସିଂ ଘରୋଇ ରାଷ୍ଟ୍ରାୟତ୍ତ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, 2014 ମସିହାରେ ଦେଶରେ ମାତ୍ର 350 ଷ୍ଟାର୍ଟଅପ୍ ରହିଥିଲା। ସମ୍ପ୍ରତି ଦେଶରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ବିଶ୍ୱର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ଭାରତ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଏନ୍ଡିଏର ବରିଷ୍ଠ ନେତା ଏନ୍ ରଙ୍ଗାସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉପରାଜ୍ୟପାଳ କେ କୈଳାସନାଥନ ଆସନ୍ତା ବୁଧବାର ଦିନ ଲୋକନିବାସଠାରେ ଶ୍ରୀ ରଙ୍ଗାସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ପୁଡୁଚେରୀ ବିଜେପି ଦାୟିତ୍ୱରେ ଥିବା ନିର୍ମଳ କୁମାର ସୁରନ ଏବଂ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଆସନ୍ତା 45 ଦିନ ମଧ୍ୟରେ ରାଜ୍ୟ ସୀମାନ୍ତରେ ବାଡ଼ ତିଆରି ପାଇଁ ସୀମା ସୁରକ୍ଷା ବାହିନୀକୁ ଜମି ହସ୍ତାନ୍ତର କରାଯିବ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଗଠିତ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଶ୍ରୀ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସରକାରୀ ଭାବେ ଆୟୁଷ୍ମାନ ଭାରତ ଯୋଜନାକୁ ସାମିଲ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ହାତକୁ ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ନିର୍ବାଚନ ପ୍ରଚାର ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍କୁଲ ଚାକିରି ଆବେଦନ କରିବାର ବୟସ ସୀମା 5 ବର୍ଷ କୋହଳ ସମ୍ପର୍କରେ ଦେଇଥିବା ପ୍ରତିଶ୍ରତି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ରେ ମଧ୍ୟ ଆଇଏଏସ୍ ଆଇପିଏସ୍ ଏବଂ ରାଜ୍ୟ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି 2025 ଜୁନ୍ ଜନଗଣନା ସର୍କୁଲାରକୁ ପୂର୍ବ ସରକାର କାର୍ଯ୍ୟକାରୀ କରିନଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ 60 ଦିନ ପାଇଁ ଅଶୋଧିତ ତୈଳ ପ୍ରାକୃତିକ ଗ୍ୟାସ୍ ଏବଂ 45 ଦିନ ଲାଗି ଏଲ୍ପିଜି ମହଜୁଦ ରହିଥିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ 5ମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା ଇସ୍ରାଏଲ୍ ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବା ବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଆଗାମୀ 1000 ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।